ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଦେଶର ବିଭିନ୍ନ ସେନାଘାଟିକୁ ଲକ୍ଷ୍ୟ କରି ପାକିସ୍ତାନ କରିଥିବା ଆକ୍ରମଣର ଉଚିତ ଜବାବ ଦେଇଛି ଭାରତୀୟ ସେନା କହିଲେ ବୈଦେଶିକ ସଚିବ ଭାରତର ସନ୍ତାସବାଦ ବିରୋଧୀ ଅଭିଯାନରେ ଟେରିଟୋରିଆଲ୍ ଆର୍ମିକୁ ସାମିଲ କରିବା ଦିଗରେ ନିଷ୍ପତ୍ତି ନେବାକୁ ସେନାଧ୍ୟକ୍ଷଙ୍କୁ ପୂର୍ଣ୍ଣ କ୍ଷମତା ଦେଲେ ସରକାର ବିଶ୍ୱକବି ଏବଂ ମହାରଣା ପ୍ରତାପଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ନିରନ୍ତର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଏବଂ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2025ର 10 ମିଟର ଏୟାର ରାଇଫଲ ମିକ୍ସଡ୍ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କଲେ ମହାରାଷ୍ଟ୍ର ଯୋଡ଼ି ଭାରତର ବିଭିନ୍ନ ସେନାଘାଟିଗୁଡ଼ିକୁ ଲକ୍ଷ୍ୟ କରି ପାକିସ୍ତାନ ପକ୍ଷରୁ ଗତ ରାତିରେ ଆକ୍ରମଣ କରାଯାଇଥିଲା ତେବେ ଭାରତୀୟ ସେନା ଏହି ଆକ୍ରମଣର ଉଚିତ ଜବାବ ଦେଇଛି ବୋଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି
ये जो हमले हुए कल रात को भारतीय सैन्य इकाइयों ने पर्याप्त रूप से और एक जिम्मेदाराना रुख अपनाते हुए इन हरकतों का उत्तर दिया
ଶ୍ରୀ ମିଶ୍ରି କହିଛନ୍ତି ଭାରତ ଉପରେ କରୁଥିବା ଆକ୍ରମଣକୁ ପାକିସ୍ତାନ ସ୍ୱୀକାର ନ କରିବା ଏହି ପଡ଼ୋଶୀ ଦେଶର ଦୋମୁହା ନୀତିର ଏକ ଜ୍ୱଳନ୍ତ ଉଦାହରଣ ପାକିସ୍ତାନର ବାହାବୁଲପୁରଠାରେ ଥିବା ଜୈସେ ମହମ୍ମଦର ମୁଖ୍ୟାଳୟ ଉପରେ କରାଯାଇଥିବା ଆକ୍ରମଣ ହେଉଛି ୱାଲ୍ଷ୍ଟ୍ରିଟ୍ ଜର୍ଣ୍ଣାଲ୍ର ସାମ୍ବାଦିକ ଡାନିଏଲ୍ ପଲ୍ଙ୍କୁ କରାଯାଇଥିବା ବର୍ବରୋଚିତ ହତ୍ୟାର ଉପଯୁକ୍ତ ଜବାବ ବୋଲି ବୈଦେଶିକ ସଚିବ କହିଛନ୍ତି ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ ସେନାର କଲୋନେଲ୍ ସୋଫିଆ କ୍ୟୁରେସି କହିଛନ୍ତି ପାକିସ୍ତାନ ଲେହଠାରୁ ସିର୍କ୍ରିକ୍ ମଧ୍ୟରେ ଗତ ରାତିରେ ପ୍ରାୟ 400 ଡ୍ରୋନ୍ ବ୍ୟବହାର କରି 36 ସ୍ଥାନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା ତେବେ ଭାରତୀୟ ସେନା ପକ୍ଷରୁ ଏହିସବୁ ଡ୍ରୋନ୍ଗୁଡ଼ିକୁ ନିଷ୍ଫଳ କରାଯାଇଛି ସୋଫିଆ କହିଛନ୍ତି ଦେଶର ବିଭିନ୍ନ ସାମରିକ ଭିଭିଭୂମିକୁ କ୍ଷତି କରିବା ଉଦ୍ଦେଶ୍ୟରେ ପଶ୍ଚିମାଞ୍ଚଳରେ ଅନେକ ଥର ପାକିସ୍ତାନ ଭାରତୀୟ ଆକାଶପଥ ସୀମା ଉଲ୍ଲଂଘନ କରିବାକୁ ଚେଷ୍ଟା କରିଛି ଏହାଛଡ଼ା ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିଗୋଳା ମାଡ଼ କରାଯାଇଛି ଗୁଇନ୍ଦା ତଥ୍ୟ ହାସଲ କରିବା ସହ ଏୟାର ଡିଫେନ୍ସ ସିଷ୍ଟମକୁ ପରୀକ୍ଷା କରିବା ଲାଗି ଏହି ଅନୁପ୍ରବେଶ ଉଦ୍ଦିଷ୍ଟ ଥିଲା ବୋଲି ସୋଫିଆ କ୍ୟୁରେସି କହିଛନ୍ତି ସେ କହିଛନ୍ତି ଭାରତ ପକ୍ଷରୁ ଅକାମୀ କରିଦିଆଯାଇଥିବା ପାକିସ୍ତାନ ଡ୍ରୋନ୍ଗୁଡ଼ିକର ଅବଶେଷଗୁଡ଼ିକର ଫରେନ୍ସିକ୍ ତଦନ୍ତ କରାଯାଇଛି ଏବଂ ପ୍ରାଥମିକ ତଦନ୍ତରୁ ଏଗୁଡ଼ିକ ତୁର୍କୀ ନିର୍ମିତ ଡ୍ରୋନ୍ ବୋଲି ଜଣାପଡ଼ିଛି
अंतर्राष्ट्रीय सीमा और नियंत्रण रेखा पर लेह से लेकर सरक्रीक तक 36 स्थानों पर 300 से 400 लगभग ड्रोनों का इस्तेमाल घुसपैठ का प्रयास करने के लिए किया गया भारतीय सशस्त्र बलों ने काइनेटिक व नॉन काइनेटिक साधनों का उपयोग करके इनमें से कई ड्रोन्स को मार गिराया इतने बड़े पैमाने पर हवाई घुसपैठों का संभावित उद्देश्य वायु रक्षा प्रणालियों का परीक्षण करना और खुफिया जानकारी इकट्ठा करना था
ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ନୌବାହିନୀର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କହିଛନ୍ତି ଶତ୍ରୁପକ୍ଷର ଆକ୍ରମଣକୁ ପ୍ରତିହତ କରିବା ଲାଗି ଭାରତର ସଶସ୍ତ ଡ୍ରୋନ୍ଗୁଡ଼ିକୁ ପାକିସ୍ତାନର 4 ଏୟାର ଡିଫେନ୍ସ ସ୍ଥଳୀ ଉପରେ ଛଡ଼ାଯାଇଥିଲା ସେଥିମଧ୍ୟରୁ ଗୋଟିଏ ଡ୍ରୋନ୍ ପାକିସ୍ତାନର ଏଡି ରାଡାରକୁ ଧ୍ୱଂସ କରିବାରେ ସଫଳ ହୋଇଛି ସେହିଭଳି ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଗୁଳିଗୋଳା ମାଡ଼ରେ ଭାରତୀୟ ସେନାର କେତେଜଣ ସୁରକ୍ଷାକର୍ମୀ ଆହତ ହେବା ସହିତ ସମ୍ପୃକ୍ତ ଅଞ୍ଚଳର କ୍ଷୟକ୍ଷତି ମଧ୍ୟ ହୋଇଛି ତେବେ ଭାରତ ପକ୍ଷରୁ ଏହାର ଜବାବରେ କରାଯାଇଥିବା ଗୁଳିମାଡ଼ରେ ପାକିସ୍ତାନ ସେନାର ବିପୁଳ କ୍ଷତି ହୋଇଛି ବୋଲି ବ୍ୟୋମିକା ସିଂହ କହିଛନ୍ତି ଭାରତର ସନ୍ତାସବାଦ ବିରୋଧୀ ଅଭିଯାନରେ ସେନାକୁ ସହାୟତା କରିବା ଉଦ୍ଦେଶ୍ୟରେ ଟେରିଟୋରିଆଲ୍ ଆର୍ମିର ଅଧିକାରୀ ତଥା ସୁରକ୍ଷାକର୍ମୀଙ୍କୁ ସାମିଲ କରିବା ଦିଗରେ ନିଷ୍ପତ୍ତି ନେବା ଲାଗି ସରକାର ସେନାଧ୍ୟକ୍ଷଙ୍କୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି ଟେରିଟୋରିଆଲ୍ ଆର୍ମି ନିୟମ 1948 ଅଧୀନରେ ସେନାଧ୍ୟକ୍ଷଙ୍କୁ ଏହି କ୍ଷମତା ପ୍ରଦାନ କରାଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଗେଜେଟ୍ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଦକ୍ଷିଣାଞ୍ଚଳ ପୂର୍ବାଞ୍ଚଳ ପଶ୍ଚିମାଞ୍ଚଳ ଉତ୍ତରାଞ୍ଚଳ ଦକ୍ଷିଣ ପୂର୍ବାଞ୍ଚଳ କେନ୍ଦ୍ରୀୟ ଏବଂ ଆଣ୍ଡାମାନ ଓ ନିକୋବର କମାଣ୍ଡ ସମେତ ସେନା ତାଲିମ କମାଣ୍ଡ ଅଞ୍ଚଳରେ ଟେରିଟୋରିଆଲ୍ ଆର୍ମିର ମୋଟ 32 ବାଟାଲିୟନ୍ ରହିଛି ସେଥିମଧ୍ୟରୁ 14 ବାଟାଲିୟନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ତର୍ଭୁକ୍ତ ବୋଲି ଜଣାପଡ଼ିଛି ଏହି ନିର୍ଦ୍ଦେଶନାମା ଆସନ୍ତା 2028 ମସିହା ଫେବୃୟାରୀ 9 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ଆକାଶବାଣୀରୁ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଜି ଜାମ୍ମୁର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଭାରତ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଥଇଥାନ କରାଯାଇଥିବା ଜାମ୍ମୁ ଏବଂ ସାମ୍ବା ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳୀ ଶ୍ରୀ ଅବଦୁଲ୍ଲା ପରିଦର୍ଶନ କରିବା ସହିତ ସେମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ଜନସାଧାରଣଙ୍କ ସୁରକ୍ଷା ଓ କଲ୍ୟାଣ ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିବିରରେ ଥିବା ଲୋକଙ୍କୁ ଖାଦ୍ୟ ଔଷଧ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହିତ ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିବା ଲାଗି ସେ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଦେଶର ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ସହ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ଟାଗୋରଙ୍କ ଅବଦାନ ସର୍ବଦା ସ୍କରଣୀୟ। ବିଶେଷକରି ସେ ମାନବୀୟ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହିତ ଦେଶବାସୀଙ୍କ ମଧ୍ୟରେ ଏକ ସଶକ୍ତ ଜାତୀୟତାବାଦୀ ମନୋଭାବ ଜାଗ୍ରତ କରିବା ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏତଦ୍ବ୍ୟତୀତ ଶାନ୍ତିନିକେତନକୁ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସଫଳ କରାଇବା ଦିଗରେ ତାଙ୍କର ଅବଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ଅମର ଯୋଦ୍ଧା ମହାରଣା ପ୍ରତାପଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ମାତୃଭୂମିର ଆତ୍ମସମ୍ମାନ ରକ୍ଷା ଲାଗି ମହାରଣା ପ୍ରତାପଙ୍କ ଅଦମ୍ୟ ସାହସ ଆଜି ବି ଦେଶବାସୀଙ୍କର ମାର୍ଗଦର୍ଶନ କରୁଛି। ଏହି ଯୋଦ୍ଧାଙ୍କର ଭାରତମାତାଙ୍କ ପ୍ରତି ରହିଥିବା ଉତ୍ସର୍ଗୀକୃତ ସେବା ମନୋଭାବ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଉଥିବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ ନିରନ୍ତର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶବ୍ୟାପୀ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପ୍ରସ୍ତୁତିର ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି। ଦେଶର ତୃଣମୂଳ ସ୍ତରରେ ବିଶେଷକରି ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ଦିଗରେ ସମସ୍ତ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରିବା ଉପରେ ଶ୍ରୀ ନଡ୍ଡା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଦେଶବ୍ୟାପୀ ସମସ୍ତ ହସ୍କିଟାଲରେ ଥିବା ସ୍ୱାସ୍ଥ୍ୟସେବା ଯନ୍ତ୍ରପାତି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ସମ୍ପର୍କରେ ସୁନିଶ୍ଚିତ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟସେବା ତଥା ଏ ସମ୍ପର୍କିତ ସମ୍ବଳକୁ ସଶକ୍ତ କରିବା ଦିଗରେ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ଜରୁରୀକାଳୀନ ଏବଂ ସମନ୍ୱିତ ପଦକ୍ଷେପ ଉପରେ ପଦସ୍ଥ ଅଧିକାରୀମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସମସ୍ତ ହସ୍କିଟାଲରେ ଆବଶ୍ୟକ ଔଷଧ, ପର୍ଯ୍ୟାପ୍ତ ପରିମାଣର ରକ୍ତ, ଅକ୍ସିଜେନ୍ ଏବଂ ଟ୍ରମା କେୟାର କିଟ୍ ମହଜୁଦ ରଖିବା ଲାଗି ପରାମର୍ଶ ଦିଆଯାଇଛି। ଆତଙ୍କବାଦ ବିରୋଧୀ ପ୍ରତିରକ୍ଷା ଅଭିଯାନ ଏବଂ ସୁରକ୍ଷା ବାହିନୀର ଗତିବିଧିର ଲାଇଭ୍ କଭରେଜ୍ କିମ୍ବା ରିଅଲ୍ ଟାଇମ୍ ରିପୋର୍ଟିଂରୁ ନିବୃତ୍ତ ରହିବାକୁ ସରକାର ସମସ୍ତ ଗଣମାଧ୍ୟମ ଚ୍ୟାନେଲ୍, ଡିଜିଟାଲ୍ ପ୍ଲାଟଫର୍ମ ଏବଂ ବ୍ୟକ୍ତିବିଶେଷଙ୍କୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପୂର୍ବ ମାର୍ଗଦର୍ଶିକାକୁ ଉଦ୍ଧୃତ କରି ଏହି ପରାମର୍ଶ ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ଏପରି ସମ୍ବେଦନଶୀଳ ଏବଂ ଉତ୍ସ ଆଧାରିତ ସୂଚନା ପ୍ରକାଶ କରିବା ଦ୍ୱାରା ସେନାର କାର୍ଯ୍ୟଶୈଳୀ ଉପରେ ପ୍ରଭାବ ପଡ଼ିବା ସହିତ ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ଏହାଦ୍ୱାରା ସମସ୍ତ ଅଂଶୀଦାରଙ୍କୁ ସତର୍କ, ସମ୍ବେଦନଶୀଳ ଏବଂ ଦାୟିତ୍ୱବାନ ହେବାକୁ ପରାମର୍ଶ ଦିଆଯାଇଛି।
रक्षा मंत्रालय ने कहा कि ऐसी संवेदनशील जानकारी और सूत्र आधारित सूचना अभियान की प्रभावशीलता को खतरे में डाल सकता है। मंत्रालय ने कारगिल युद्ध, 2008 मुंबई आतंकी हमला और कंधार अपहरण जैसी घटनाओं का उल्लेख करते हुए समय पूर्व रिपोर्टिंग के जोखिमों का हवाला दिया। केबल टेलीविजन नेटवर्क संशोधन नियम 2021 के अनुसार आतंकवाद विरोधी अभियानों के दौरान केवल नामित अधिकारियों द्वारा समय समय पर ब्रीफिंग की अनुमति है। रक्षा मंत्रालय ने सभी हितधारकों से राष्ट्र की सेवा में उच्चतम मानकों को बनाए रखते हुए कवरेज में सतर्कता, संवेदनशीलता और जिम्मेदारी बरतने का आग्रह किया है।
26/11 ମୁମ୍ବାଇ ସନ୍ତାସବାଦ ଆକ୍ରମଣର ଅଭିଯୁକ୍ତ ତାହାଉର୍ ରାଣାକୁ ଅଦାଲତ ଆସନ୍ତା ମାସ 6 ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏର ଏକ ସ୍ୱତନ୍ତ୍ର ଅଦାଲତ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ରାଣାକୁ ଏହି ମାମଲା ସମ୍ପର୍କରେ ଅଧିକ ପଚରାଉଚରା କରିବା ଲାଗି ଏନ୍ଆଇଏ ରିମାଣ୍ଡରେ ନେଇଥିଲା। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2025ର ନୂଆଦିଲ୍ଲୀର ଡକ୍ଟର କାର୍ମି ସିଂ ସୁଟିଂ ରେଞ୍ଜରେ 10 ମିଟର ଏୟାର ରାଇଫଲ ମିକ୍ସଡ୍ ବର୍ଗରେ ମହାରାଷ୍ଟ୍ରର ପାର୍ଥ ରାକେଶ ମାନ୍ନେ ଓ ସମ୍ଭାବି ଶ୍ରବଣ କ୍ଷୀରସାଗର ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେହିଭଳି କର୍ଣ୍ଣାଟକର ହୃଦୟଶ୍ରୀ କନ୍ଦୁର ଓ ନରେନ୍ ପ୍ରଣବଙ୍କ ଯୋଡ଼ି ରୌପ୍ୟ ପଦକ ଏବଂ ବିହାରର ଦିବ୍ୟଶ୍ରୀ ଓ ରୁଦ୍ର ପ୍ରତାପ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଦେଶର ବିଭିନ୍ନ ସେନାଘାଟିକୁ ଲକ୍ଷ୍ୟ କରି ପାକିସ୍ତାନ କରିଥିବା ଆକ୍ରମଣର ଉଚିତ ଜବାବ ଦେଇଛି ଭାରତୀୟ ସେନା, କହିଲେ ବୈଦେଶିକ ସଚିବ। ଭାରତର ସନ୍ତାସବାଦ ବିରୋଧୀ ଅଭିଯାନରେ ଟେରିଟୋରିଆଲ ଆର୍ମିକୁ ସାମିଲ କରିବା ଦିଗରେ ନିଷ୍ପତ୍ତି ନେବାକୁ ସେନାଧ୍ୟକ୍ଷଙ୍କୁ ପୂର୍ଣ୍ଣ କ୍ଷମତା ଦେଲେ ସରକାର। ଏବଂ ବିଶ୍ୱକବି ଏବଂ ମହାରଣା ପ୍ରତାପଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ।